ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସେ ମଙ୍ଗଳମୟ ଚିରକାଳ ପାଇଁ ତାଙ୍କ ପ୍ରେମ ଦୟା କେବେ ସରେ ନାହିଁ। ସେ ମଙ୍ଗଳମୟ ଚିରକାଳ ପାଇଁ ତାଙ୍କ ପ୍ରେମ ଦୟା କେବେ ସରେ ନାହିଁ। ତାଙ୍କ ବିଶ୍ୱସ୍ତତା ତାଙ୍କ ବିଶ୍ୱସ୍ତତା ତାଙ୍କ ବିଶ୍ୱସ୍ତତା ଅପାର। ସେ ଆମ ଈଶ୍ୱର ଆମେ ତାହାଙ୍କର ଦେଶ ଆମେ ତାଙ୍କ ଫଳର। ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଆସ ହୃଷ୍ଟ ଚିତ୍ତେ ସେବା କର ସର୍ବେ ମହାମହିମ ପ୍ରଭୁଙ୍କର। ଆନନ୍ଦ ଉଲ୍ଲାସେ ଧ୍ୟାନ କରୁ କରୁ ଶିକ୍ଷା ମୁରେ ପ୍ରବେଶ କର। ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা ঈশ্বর ঈশ্বর পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মু পাস্টর পূর্ণচন্দ্র আউথরে আপনমানকু ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଦୟା ଏବଂ ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ମନୁଷ୍ୟମାନଙ୍କ ହୃଦୟରେ ଖରାପ ଚିନ୍ତା। ଆମେମାନେ କେତେ ଦିନ ଯାଏ ଶରୀରରେ ପାପ କରିବୁ? ଏହିପରି ଯଦି କେହି ଆପଣଙ୍କୁ ପ୍ରଶ୍ନ କରନ୍ତି, ପ୍ରିୟ ଶ୍ରୋତା, ଆମ୍ଭେମାନେ ଆଜୀବନ ଆରମ୍ଭ ମରଣ ଦିନ ଯାଏ ପାପ କରିବୁ, ଏହା ହେଉଛି ମନୁଷ୍ୟର ଏକ ଚିନ୍ତାଧାରା, ମନୁଷ୍ୟର ଆଚରଣ। ପିତର ଯେତେବେଳେ ତାହାଙ୍କୁ ଥରେ ନୁହଁ, ଦୁଇ ଥର ନୁହଁ, କିନ୍ତୁ ତିନି ଥର କୁକୁଡ଼ା ଡାକିବା ଆଗରୁ ଅସ୍ୱୀକାର କଲେ, ଏହା କି ପ୍ରକାରେ ତାହାଙ୍କ ହୃଦୟକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଥିବ? ସେ କି ପ୍ରକାରେ ଲଜ୍ଜା ଅନୁଭବ କରିଥିବ? ସେ ଯୀଶୁଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଯେ କେବେ ହେଲେ ତାହାଙ୍କୁ ଅସ୍ୱୀକାର କରିବେ ନାହିଁ। ସେ ତାହାଙ୍କ ଶାରୀରିକ ଦୁର୍ବଳତା ଯୋଗୁଁ ସେହି ପାପ କରିଥିଲେ, କିନ୍ତୁ ସେ ଯେତେବେଳେ ଥରେ ନୁହେଁ ମାତ୍ର ତିନି ଥର ଯୀଶୁଙ୍କୁ ଅସ୍ୱୀକାର କଲେ, ସେ କେତେ ନିରାଶ ହୋଇଥିବେ, ସେ କେତେ ନିରାଶ ହୋଇଥିବେ ଯେତେବେଳେ କି ଯୀଶୁ ତାହାଙ୍କୁ ପ୍ରେମର ସହ ଦେଖିଥିବେ। ପ୍ରିୟ ଶ୍ରୋତା, କିନ୍ତୁ ଏହି ସକଳ ବିଷୟ ଓ ଅନେକ ବିଷୟ ମଧ୍ୟ ଜାଣିଛନ୍ତି। ସେଥି ନିମନ୍ତେ ସେ କହିଲେ, ମୁଁ ଜାଣେ କି ତମେ ବାରମ୍ବାର ପାପ କରିବ, କିନ୍ତୁ ସେହି ସରଳ ପାପକୁ ମୁଁ ମୋହର ବାପ୍ତିସ୍ମ ନେଇଅଛି, ନହେଲେ ତୁମର ପାପ ତୁମକୁ ପଛକୁ ଟାଣିବ ଓ ତମେ ପାପୀ ହେବ, ଯାହାଦ୍ୱାରା ତମେ ମୋ ନିକଟକୁ ଆସିପାରିବ ନାହିଁ। ବାପ୍ତିସ୍ମ କୃଷବିଧ ପୁନରୁତ୍ଥାନ ହୋଇ ଓ ତୁମାନଙ୍କ ପାପ ନିମନ୍ତେ ବିଚାରିତ ହୋଇ ମୁଁ ତୁମର ଉଦ୍ଧାରକର୍ତ୍ତା ହୋଇଛି। ମୁଁ ତୁମର ପରମେଶ୍ୱର, ତୁମର ମେଷପାଳକ ହୋଇଛି। ପାପ ମୋଚନର ସୁସମାଚାରରେ ବିଶ୍ୱାସ କର। ତୁମ୍ଭେ ଶରୀରରେ ପାପ କରୁଥିବା ସତ୍ତ୍ୱେ ମୁଁ ତୁମ୍ଭକୁ ପ୍ରେମ କରୁଥିବି। ମୁଁ ତୁମ୍ଭର ସରଳ ପାପକୁ ଧୋଇଦେବି। ପାପ ମୋଚନର ସୁସମାଚାର ସର୍ବଦା ମହାନ ଅଟେ। ତୁମ୍ଭମାନଙ୍କ ନିମନ୍ତେ ମୋହର ପ୍ରେମ ମଧ୍ୟ ଚିରନ୍ତନ ଅଟେ। ଯୀଶୁ ପିତର ଓ ଶିଷ୍ୟମାନଙ୍କୁ କହିଲେ, ଯଦି ମୁଁ ତୁମମାନଙ୍କୁ ପାଦ ନ ଧୁଏ, ତାହେଲେ ମୋ ସହିତ ତୁମ୍ଭର କୌଣସି ସମ୍ପର୍କ ନାହିଁ। ଏହିପରି ଆମେ ଜହନ 13 ପର୍ବରେ ପାଉଅଛୁ। ପ୍ରିୟ ସତା, ଜଳ ଓ ଆତ୍ମାର ସମସ୍ତଙ୍କୁ ପୁନର୍ଜନ୍ମ ନେବା ଆବଶ୍ୟକ ଅଟେ। ଆପଣ କ'ଣ ଏହି ବିଷୟରେ ବିଶ୍ୱାସ କରନ୍ତି? ପ୍ରିୟ ସତା, ଯେପରି ଆମେ 9 ପଦରେ ପାଉଅଛୁ, ସିମନ ପିତର ଯାହାଙ୍କୁ କହିଲେ, ପ୍ରଭୁ, କେବଳ ମୋର ପାଦ ନୁହେଁ, ମାତ୍ର ମୋର ହସ୍ତ ଓ ମସ୍ତକ ମଧ୍ୟ। ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି। ପ୍ରିୟ ସତା, ଏହି ଶରୀରରେ ଆପଣ କ'ଣ ଭବିଷ୍ୟତରେ ପାପ କରିବେ କି ନାହିଁ? ନିଶ୍ଚିତ ଭାବେ ତମେ ପାପ କରିବ, ନିଶ୍ଚିତ ଭାବେ ଆମେ ପାପ କରିବା। କିନ୍ତୁ ଯୀଶୁ କହିଲେ କି ସେ ଆମ୍ଭମାନଙ୍କ ଭବିଷ୍ୟତର ସକଳ ପ୍ରକାର ପାପ ଓ ଅଧର୍ମ ସେ ତାହାଙ୍କର ବାପ୍ତିସ୍ମ ଓ ରକ୍ତରେ ଧୋଇ ଦେଇଛନ୍ତି, ଓ ସେ ତାହାଙ୍କର କୃଷପ୍ରୀତ ଆଗରୁ ହିଁ ସ୍ୱଭାବେ ଶିଶୁମାନଙ୍କ ସତ୍ୟର ବାକ୍ୟ କହିଲେ। ପରିତ୍ରାଣର ସୁସମାଚାର ବିଷୟରେ ସେ କହିଲେ, ଆମ୍ଭେମାନେ ଆମ୍ଭର ଶରୀରରେ ସକଳ ପ୍ରକାର ଦୁର୍ବଳତାରେ ବାସ କରୁଥିବା ହେତୁ ଆମମାନଙ୍କୁ ପାପ କରିବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ। ଯୀଶୁ ତାହାଙ୍କ ବାପ୍ତିସ୍ମରେ ଜଗତର ସକଳ ପାପକୁ ଧୋଇଦେଇ ସେ କେବଳ ଆମମାନଙ୍କ ମସ୍ତକ ଶରୀର ଧୋଇଦେଇ ନାହାନ୍ତି, କିନ୍ତୁ ଆମ୍ଭର ପାଦ, ଯାହାକି ଆମମାନଙ୍କ ଭବିଷ୍ୟତର ପାପ ମଧ୍ୟ ଧୋଇଦେଇଛନ୍ତି। ପ୍ରିୟ ସତା, ଏହା ହିଁ ଯୀଶୁଙ୍କ ବାପ୍ତିସ୍ମର ପୁନର୍ଜନ୍ମ ହେବାର ସୁସମାଚାର ଅଟେ। ଯୀଶୁ ବାପ୍ତିଜିତ ହେବା ପରେ ବାପ୍ତିଜିତକ ଜନଙ୍କ ସାକ୍ଷା ଦେଇ ଏହିପରି ବାପ୍ତିଜିତ କହିଲେ, ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବୋହି ନେଇ ଯାଆନ୍ତି। ଏହିପରି ବାପ୍ତିଜିତ ଜହନ କହିଥିଲେ। ଜହନ 1:29। ଯୀଶୁ ଯେତେବେଳେ ବାପ୍ତିଜିତ ହେଉଥିଲେ ସେହି ସମୟରେ ସେ ଜଗତର ସକଳ ପାପକୁ ଆପଣା ଉପରକୁ ନେଇଥିଲେ। ସେଥି ନିମନ୍ତେ ଆମମାନଙ୍କୁ ବିଶ୍ୱାସ କରିବାକୁ ହେବ କି ସେ ଜଗତର ସକଳ ପାପକୁ ଧୋଇ ଦେଇଛନ୍ତି। ପ୍ରିୟ ସତା, ଏହି ପାପମୟ ଜଗତରେ ବଞ୍ଚିଥିବା ସମୟରେ ଆମେ ପାପ କରିବାରୁ ବଞ୍ଚିତ ହୋଇନଥାଉ। ଏହା ଏକ ବାପ୍ତିସ୍ ଆଉ ଏହା ଏକ ବାସ୍ତବିକ ସତ୍ୟତା, ଯାହା ଆମେ ଜାଣିବା ଉଚିତ। ଏହା ଏକ ବାସ୍ତବିକ ସତ୍ୟତା ଯାହା ଠାରେ ଆମେ ପରିଚିତ ହେବା ଉଚିତ। ଯେତେବେଳେ ଆମର ଶରୀର ଅଭିଳାଷ ଆମର ଉପରେ କୃତିତ୍ୱ କରିବାକୁ ଚାହେଁ, ସେହି ସମୟରେ ଗୋଟିଏ ବିଷୟ ଆମକୁ ସ୍ମରଣ କରିବା ଆବଶ୍ୟକ, ତାହା ହେଲା ପାପ ମଞ୍ଚନର ସୁସମାଚାର ଦ୍ୱାରା ଯୀଶୁ ଆମର ଓ ଜଗତର ସକଳ ପାପକୁ ଧୋଇ ଦେଇଛନ୍ତି ଓ ତାହାଙ୍କ ରକ୍ତରେ ସେ ପାପର ପ୍ରାୟଚିତ କରିଛନ୍ତି। ହଁ ପ୍ରିୟସୋତା, ଆମକୁ ହୃଦୟରେ ସହିତ ତାହାଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ, ବିଶ୍ୱାସ ସହିତ ସ୍ୱୀକାର କରିବା ଆବଶ୍ୟକ, ଯେହେତୁ ଯୀଶୁ ହିଁ ଆମମାନଙ୍କ ଉଦ୍ଧାରକର୍ତ୍ତା ଓ ପରମେଶ୍ୱର ଅଟନ୍ତି। ଆମେମାନେ ତାହାଙ୍କୁ ପ୍ରଶଂସା, ଆମେମାନେ ତାହାଙ୍କ ଗୀତ ଗାନ, ଆମେମାନେ ତାହାଙ୍କୁ ଆରାଧନା କରିବା ଉଚିତ। ପ୍ରିୟସୋତା, ଆମେ ଜାଣୁ ଯେ ମନୁଷ୍ୟମାନଙ୍କ ହୃଦୟ ଖରାପ ଚିନ୍ତାରେ ଭରି ଅଛି। ଯଦି ଜଣେ ବ୍ୟକ୍ତିଙ୍କୁ କ'ଣ ଅଶୁଚି କରିଥାଏ, ତାହା ହେଉଛି ଖରାପ ଚିନ୍ତା। ଯଦି ଆପଣମାନେ ପଢ଼ିବେ ମାଥିଉ 15:19-20, ସେଠି ଯୀଶୁ କହନ୍ତି ଏହିପରି, କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ସ୍ୱଚ୍ଛ ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ, ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ। କିନ୍ତୁ ଅଯଥ୍ୟ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ। ଜଣେ ବ୍ୟକ୍ତିର ହୃଦୟରେ ସକଳ ପ୍ରକାର ପାପ ଭରି ରହିଥିବାରୁ ସେ ଅଶୁଚି ଅଟେ। ପ୍ରିୟ ଶ୍ରୋତା, ଜଣେ ବ୍ୟକ୍ତିଙ୍କୁ ନିଜଠାରେ ଥିବା ଖରାପ ଆଚରଣକୁ ଜାଣିବା ଆବଶ୍ୟକ, ଯେହେତୁ ପ୍ରତ୍ୟେକ ମନୁଷ୍ୟଙ୍କ ହୃଦୟରେ କ'ଣ ଅଛି ତାହା ଆମେ ଜାଣିନାହୁଁ। ମାତ୍ର ଜଣେ ବ୍ୟକ୍ତି ବା ବ୍ୟକ୍ତିତ୍ୱ ରୂପେ ଆପଣା ଆଚରଣକୁ ଜାଣିବା ଆବଶ୍ୟକ ପଡ଼ିବ। ଯେପରି ମାର୍କ 7:21-23 ଯାହା ଆମେ ପଢ଼ିସାରିଥିଲୁ କହୁଅଛି, ମନୁଷ୍ୟ ହୃଦୟରେ ଥିବା ସେହି 12 ପ୍ରକାର ପାପକୁ ଅଂଶ ଏହି ପ୍ରକାରେ କହିପାରିବ, ସେହି ସମସ୍ତ ପ୍ରକାର ପାପ ମୋ ହୃଦୟରେ ଅଛି। ବାଇବଲରେ ଲିଖିତ ସେହି 12 ପ୍ରକାର ସକଳ ପାପ ପ୍ରତ୍ୟେକ ହୃଦୟରେ ରହିଅଛି। ଜଳ ଓ ଆତ୍ମାର ଜନ୍ମ ହେବା ଆଗରୁ ଆମକୁ ଏହି ବିଷୟରେ ସ୍ୱୀକାର କରିବାକୁ ହେବ କି ଏହି ସକଳ ପାପ ବିଶେଷ କରି ହୃଦୟରେ ଅଛି। ପରମେଶ୍ୱରଙ୍କ ସମ୍ମୁଖରେ ନିଜକୁ ପାପୀ ବୋଲି ମାନିବାକୁ ହେବ। କିନ୍ତୁ ଅନେକ ସମୟରେ ପ୍ରିୟସୋତା, ଆମେ ଏହି ପ୍ରକାର କରିନଥାଉ। ଅଧିକାଂଶ ସମୟରେ ଆମର ପାପ ନିମନ୍ତେ ଆମେ ବାହାନା କରିଥାଉ ଓ ଏହି ପ୍ରକାର କହିଥାଉ, ଏହି ପ୍ରକାର ଚିନ୍ତାଧାରା ମୋ ମଧ୍ୟରେ ବିଲକୁଲ ନଥିଲା, କିନ୍ତୁ ସେ ମହତେ ହିଁ ମୋତେ ସେହି ପ୍ରକାର କରିଥିଲା, ଏହିପରି ଆମେ କହିଥାଉ। କିନ୍ତୁ ମନୁଷ୍ୟମାନଙ୍କ ବିଷୟରେ ଯୀଶୁ କ'ଣ କହନ୍ତି ପ୍ରିୟସୋତା? ମନୁଷ୍ୟଙ୍କ ସ୍ୱଭାବ କହିଲେ କି ମନୁଷ୍ୟ ହୃଦୟରୁ ଯାହା ନିର୍ଗତ ହୁଏ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ତମେ କ'ଣ ଚିନ୍ତା କର ପ୍ରିୟସୋତା? ତମେ ଭଲ କି ଖରାପ ଅଟ? ଆମେ କ'ଣ ଏହି ବିଷୟରେ ଜ୍ଞାତ ଅଟୁ କି? ପ୍ରତ୍ୟେକ ମନୁଷ୍ୟର ହୃଦୟରେ ଖରାପ ଚିନ୍ତା ଅଛି ପ୍ରିୟସୋତା। ହଁ, ସମସ୍ତଙ୍କ ଚିନ୍ତାଧାରା ଖରାପ ଅଟେ। କେତେ ବର୍ଷ ପୂର୍ବେ ସିଓଲର ଏକ ବିରାଟ ଗୋଦାମ ଭୁଶୁଡ଼ି ପଡ଼ିଲା। ଯେଉଁମାନେ ଆପଣାର ପ୍ରିୟଗଣଙ୍କୁ ହରାଇଥିଲେ ସେମାନେ ବହୁତ ଦୁଃଖ ଥିଲେ, କିନ୍ତୁ ଅନେକ ଲୋକ ସେହି ସ୍ଥାନକୁ ଏଥିପାଇଁ ଯାଇଥିଲେ, ସେହି ଦୁର୍ଘଟଣାକୁ ଦେଖି ସେମାନେ ଆନନ୍ଦ ଉପଭୋଗ କରିବେ। କେତେକ ଏହି ପ୍ରକାର ଚିନ୍ତା କଲେ, କେତେଜଣ ମଲେ? 200, 300, 400, ଏକ ସଂଖ୍ୟାରେ ବହୁତ କମ, 300 ବୋଧେ। ଯଦି ମରିଥିବା ଲୋକମାନଙ୍କ ସଂଖ୍ୟା ଯଦି 1000ରୁ କମ୍, 300 ବୋଧେ ପ୍ରିୟସତା, ତାହେଲେ ଦେଖିବାକୁ ଏହା ଅଧିକ ମନ ପସନ୍ଦ ହୁଅନ୍ତା। ଏହିପରି ଅନେକ ମନ ମନୁଷ୍ୟମାନଙ୍କ ଭାବନା, ମନୁଷ୍ୟମାନଙ୍କର ହୃଦୟ ଏହି ପ୍ରକାର ମନ୍ଦ ହୋଇପାରେ। ଆମକୁ ଏହି ସତ୍ୟତାକୁ ଗ୍ରହଣ କରିବାକୁ ହେବ। ମରିଥିବା ଲୋକମାନଙ୍କ ନିମନ୍ତେ କେତେ ଅସମ୍ମାନ କଥା ଅଟେ। ସେହି ପରିବାରର ଲୋକମାନେ ବା ସେହି ପରିବାରର ଲୋକମାନଙ୍କ ନିମନ୍ତେ କି ଦୁର୍ଦ୍ଦଶା ଘଟିଅଛି ତା ବିଷୟରେ ଅନେକ ଲୋକ ଚିନ୍ତା କରନ୍ତି ନାହିଁ। ଅନେକ ଲୋକ ଏହି ପ୍ରକାର ଥିଲେ ଯେଉଁମାନେ କି ଆର୍ଥିକ ଭାବେ ମହାନ ସଙ୍କଟର ସମୟ ଦେଖିବାକୁ ହେଲା। ଦେଖିବାକୁ ଯାଇଥିବା ଲୋକମାନଙ୍କ ମଧ୍ୟରେ ଏହି ପ୍ରକାର ଲୋକ ମଧ୍ୟ ଥିଲେ ଯେଉଁମାନେ ବା ଯେଉଁମାନଙ୍କ ହୃଦୟରେ ତିଲେ ହେଲେ ସ୍ନେହ ନଥିଲା। ସେଥି ନିମନ୍ତେ ସେମାନେ କହୁଥିଲେ ଯଦି ଅନେକ ଲୋକ ମରିଥାନ୍ତେ ତାହେଲେ ଅଧିକ ଆନନ୍ଦ ହୁଅନ୍ତା। ଏହି ପ୍ରକାର କହୁଥିଲେ। ପ୍ରିୟସୋତା, ଆଶ୍ଚର୍ଯ୍ୟଜନକ ଦର୍ଶକ, ଗୋଟିଏ ଲୋକ ଗହଳି ପାର୍କରେ ଯଦି ଏହି ପ୍ରକାର ଦୁର୍ଦ୍ଦଶା ହୋଇଥାନ୍ତା ତାହେଲେ କ'ଣ ହୁଅନ୍ତା? ସହସ୍ର ଲୋକେ ପୋତିଦେବେ ସତ କି ନୁହଁ? ହଁ, ସତ ଅଟେ। ଏହି ପ୍ରକାର ହେଲେ ଦେଖିବା ନିମନ୍ତେ ଏହା ଏହାଠାରୁ ଅଧିକ ଆନନ୍ଦମୟ ହେବ। ସମ୍ଭବତଃ କେତେକ ଏହି ପ୍ରକାର ଚିନ୍ତା କରିଥିବେ। ଠିକ୍ ଏହି ପ୍ରକାର ବିଷୟ କାର ଦୁର୍ଘଟଣାରେ ମଧ୍ୟ ଦେଖିପାରିବ। ଛୋଟ ଛୋଟ ଦୁର୍ଘଟଣାରେ ଅନେକ ଲୋକ ଅଧିକ ନିରାଶ ହୋଇଥାନ୍ତି। ଆମେ ସମସ୍ତେ ଏହି ବିଷୟରେ ଜାଣୁ କି କେତେକ ସମୟରେ ଆମେ କେତେ ଖରାପ ହୋଇଥାଉ। ହଁ, ସେହି ପ୍ରକାର ଖରାପ ବିଷୟକୁ ଆମେ କେବେ ହେଲେ ଉଚ୍ଚ ସ୍ୱରରେ କହିନଥାଉ। ଏକ ରାସ୍ତା ଦୁର୍ଘଟଣା ଦେଖିବା ପରେ ଆମ ନିଜରୁ ଏକ ସହାନୁଭୂତି ବାହାରି ଥାଏ, କିନ୍ତୁ ଆମ ହୃଦୟରେ ଏହି ପ୍ରକାର ହୋଇଥାଏ କି ଆମେ ଏହି ପ୍ରକାର ଅନେକ ଦେଖିବାକୁ ଇଚ୍ଛା କରିଥାଉ। ଆମେ ଏହି ପ୍ରକାର ଦୁର୍ଘଟଣା ଦେଖିବାକୁ ଇଚ୍ଛୁକ ଯେଉଁଠାରେ କି ହଜାର ହଜାର ଲୋକମାନେ ମରିଛନ୍ତି। ଏହି ପ୍ରକାର ମନୁଷ୍ୟମାନଙ୍କ ହୃଦୟରେ କାମ କରିଥାଏ। ପୁନର୍ଜନ୍ମ ପ୍ରାପ୍ତ ହେବା ପୂର୍ବେ ପ୍ରିୟସୋତା, ଆମମାନଙ୍କ ଚିନ୍ତାଧାରା ଏହି ପ୍ରକାର ଥିଲା। ପ୍ରତ୍ୟେକ ମନୁଷ୍ୟଙ୍କ ହୃଦୟରେ ନରହତ୍ୟା, ତାହେଲେ ଏହି ନରହତ୍ୟା କେଉଁଠାରୁ ଆସେ? ସେହି ଚିନ୍ତାଠାରୁ, ଯେପରି ପରମେଶ୍ୱର କହିଲେ ପ୍ରତ୍ୟେକ ମନୁଷ୍ୟର ହୃଦୟରେ ନରହତ୍ୟା ଆଚରଣ ଅଛି। କିନ୍ତୁ ଅନେକ ଏହି ବିଷୟକୁ ପରମେଶ୍ୱରଙ୍କ ସମ୍ମୁଖରେ ଏହି ପ୍ରକାରେ ଅସ୍ୱୀକାର କରନ୍ତି। ତମେ ଏହି ବିଷୟରେ କି ପ୍ରକାରେ କହିପାରିବ ପ୍ରିୟସୋତା? ମୋ ହୃଦୟରେ ତିଲେ ନରହତ୍ୟାର ଆତ୍ମା ବିଲକୁଲ ନାହିଁ। ମୋତେ କି ପ୍ରକାରେ ସେହି ପ୍ରକାର ଲୋକ ସହ ତୁଳନା କି ପ୍ରକାରେ କରିବା? ସେମାନେ କେବେ ହେଲେ ଏହି ବିଷୟକୁ ମାନିବାକୁ ଇଚ୍ଛୁକ ନୁହନ୍ତି କି ସେମାନଙ୍କ ହୃଦୟରେ ନରହତ୍ୟା ଅଛି? ସେମାନେ ଏହି ପ୍ରକାରେ କହିଥାନ୍ତି କି ନରହତ୍ୟାମାନଙ୍କ ବଂଶ ସେମାନଙ୍କ ବଂଶଠାରୁ ଭିନ୍ନ ଅଟେ। ଟିଭିରେ ପ୍ରସାରିତ ହୋଇଥିବା ସେ ବ୍ୟକ୍ତି ଯେଉଁ ଲୋକମାନେ ନିଜ ବଙ୍ଗଲାଲରେ ଲୋକମାନଙ୍କୁ ହତ୍ୟା କଲେ କେବଳ ସେମାନଙ୍କ ହୃଦୟରେ ନରହତ୍ୟା ଆତ୍ମା କାମ କରୁଛି। ସେମାନେ ନରହତ୍ୟାକାରୀ। ଏହି ପ୍ରକାରେ ସେମାନେ ସେମାନଙ୍କ ପ୍ରତି ଚିତ୍କାର କରି କହିଥାନ୍ତି କି ଯେଉଁମାନଙ୍କ ଜନ୍ମ ମନ୍ଦଠାରେ ଅଛି ସେମାନଙ୍କୁ ଏହି ପୃଥିବୀରୁ ବିନାଶ କରିବାର ଆବଶ୍ୟକ, ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦେବା ଆବଶ୍ୟକ। କିନ୍ତୁ ଦୁର୍ଭାଗ୍ୟ ସତ ସେହି କେନ୍ଦ୍ରିତ ଲୋକ ଓ ନରହତ୍ୟାକାରୀ ସମସ୍ତଙ୍କ ହୃଦୟରେ ନରହତ୍ୟା ଆଚରଣ ଅଛି। ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରିବା ଆବଶ୍ୟକ। ପ୍ରିୟ ଶ୍ରୋତା, କେଡ଼େ ସୁନ୍ଦର ଭାବରେ ପବିତ୍ର ଶାସ୍ତ୍ର ଆମମାନଙ୍କୁ ବୁଝେଇ କହୁଅଛି କି ଆମେ ସମସ୍ତେ ମନୁଷ୍ୟ, ଯାହାକି ଆମମାନଙ୍କ ହୃଦୟରେ ଖରାପ ଚିନ୍ତା, ଖରାପ ଆଲୋଚନା ଖରାପ ଭାବନା ଭରି ରହିଅଛି। ପ୍ରିୟସତା, ଯଦି ଆମେମାନେ ଏହି ଖରାପ ଚିନ୍ତା ସେହି ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରିଦେବା, ତାହେଲେ ପରମେଶ୍ୱର ଆମମାନଙ୍କୁ ପରିଷ୍କାର କରି ଆମର ଭାବନା ଆମର ଚିନ୍ତାଧାରାକୁ ପରିଷ୍କାର କରିବେ। ତାହେଲେ ପ୍ରିୟସତା, ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ, ସେହି ବାକ୍ୟ ଅନୁସାରେ ରହିବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ଆମମାନଙ୍କୁ ଭରାଇ ରଖ, ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ଆପଣା ଦାସମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଗଛ ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।